विजृम्भणे निति निसागर रश्मि गोर्जां
विजृम्भणे निति निसागर रश्मि गोर्जां
अतुर्हरिषति शिरो
धनदानुराग
लिस्ट पाई दरकार हो प्रोग्राम प्रोग्राम तो
समझान बात क्रीडन लीड़े पिलाबेले बनी वृंदावन बनरे नीति नैस निशाकर चंद्र
चंद्र
रश्मि गौद्यांग शुभचंद्र ज्योत्ना रासन मुख रास नृत्य करने इच्छा करी फल प्रदायत मधुर गानत मुचितेन अति मधुर संगीत उद्दीपित सुर स्मर रोजान कामना ब्रजभूत ब्रजभूमि अधिवासी गण बधुना ब्राह्मणी मान अटू अपहरणकारी मान हरिष्यति हरण करे शिव मस्तक धनदा अनुगस्त धनी कुबेर अनुगामी मान शुभ अनुवाद किसी भक्तिवेदांत स्वामी प्रभुपाद महाराज द्वारा इंग्राजी ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନର ଜଙ୍ଗଲରେ ଅତି ସୁନ୍ଦର ଓ ମଧୁର ସଙ୍ଗୀତ ସହ ବ୍ରଜବଧୂମାନଙ୍କର କାମପିପାସା ଉଦ୍ଦୀପ୍ତ କରି ତାଙ୍କର ରାସଲୀଳା ନୃତ୍ୟରେ ରତ ଥିଲେ ସେତିକିବେଳେ ଧନପତି କୁବେରର ଅନୁଗାମୀ ଶଙ୍ଖଚୂଡ ନାମକ ଏକ ରାକ୍ଷସ ବ୍ରଜରମଣୀମାନଙ୍କୁ ଅପହରଣ କରିନେଲା ଏବଂ ଏହା ଦେଖି ଭଗବାନ ତାର ମୁଣ୍ଡକୁ ତା ଗଣ୍ଡିରୁ କାଟି ଅଲଗା କରିଦେଲେ ଭାଗବତ କହୁଛି ଯେ ଆମେ ଭଲ ଭାବରେ ଜାଣି ରଖିବା ଉଚିତ ଯେ ଏଠାରେ ଯାହା କୁହାଯାଉଛି ତାହା ସବୁ ଶ୍ରୀ ବ୍ରହ୍ମାଜୀ ଶ୍ରୀ ନାରଦକୁ କହୁଛନ୍ତି ଏବଂ ସେ ଯାହା ସବୁ ନାରଦକୁ କହୁଛନ୍ତି ତାହା ଭବିଷ୍ୟତରେ ଭଗବାନ ଶ୍ରୀକୃଷ୍ଣଙ୍କର ଆବିର୍ଭାବ କାଳ ମଧ୍ୟରେ ଘଟିବ ଯେଉଁମାନେ ଭୂତ ଭବିଷ୍ୟ ଓ ବର୍ତ୍ତମାନ ତ୍ରିକାଳର କଥା ଜାଣିବାକୁ ସକ୍ଷମ ଏ ପ୍ରକାର ଦକ୍ଷ ଲୋକମାନଙ୍କୁ ଭଗବାନଙ୍କ ଲୀଳା କଥା ସବୁ ଜଣାପଡ଼େ ଶ୍ରୀ ବ୍ରହ୍ମାଜୀ ସେମାନଙ୍କ ମଧ୍ୟରୁ ଜଣେ ହୋଇଥିବା ହେତୁ ଭବିଷ୍ୟତରେ କଣ ଘଟିବ ସେ କହିପାରିଲେ ଶଙ୍ଖଚୂଡ ବଦ୍ଧ ଘଟଣା ରାସଲୀଳାର ଠିକ୍ ପରବର୍ତ୍ତୀ ଘଟଣା ଏବଂ ଏହା ରାସଲୀଳା ଚାଲିଥିବା ସମୟରେ ଘଟଣା ନୁହେଁ ଏକ ସମୟରେ ଘଟଣା ନୁହେଁ ପୂର୍ବ ଶ୍ଳୋକମାନଙ୍କର ବର୍ଣ୍ଣନାରୁ ଆମେ ଦେଖୁଛେ ଯେ କାଳିଆ ଦଳନ ଲୀଳା ସମୟରେ ଭଗବାନଙ୍କର ଦାବାଗ୍ନି ଭକ୍ଷଣ ଲୀଳା କଥା ମଧ୍ୟ ବର୍ଣ୍ଣନା କରାଯାଇଅଛି ଏବଂ ଠିକ୍ ସେହିପରି ଭଗବାନଙ୍କର ରାସଲୀଳା ଏବଂ ଶଙ୍ଖଚୂଡ ବଦ୍ଧ ଲୀଳା ଏକ ସାଙ୍ଗରେ ଏଠାରେ ବର୍ଣ୍ଣନା କରାଯାଇଛି କଥା ହେଲା ଏସବୁ ଘଟଣା ଭବିଷ୍ୟତରେ ଘଟିବ ଅର୍ଥାତ୍ ଶ୍ରୀ ବ୍ରହ୍ମାଜୀ ଯେତେବେଳେ ଏହା ନାରଦ ମୁନିଙ୍କୁ କହୁଛନ୍ତି ସେ ସମୟର ପରବର୍ତ୍ତୀ କାଳରେ ବା ଭବିଷ୍ୟତରେ ଏହା ଘଟିବ ଫର୍ଗୁଣ ମାସରେ ଭଗବାନଙ୍କର ହୋଲି ଖେଳ ସମୟରେ ଶଙ୍ଖଚୂଡ ରାକ୍ଷସୀକୁ ବଦ୍ଧ କରିଥିଲେ ଭାରତରେ ଏବେ ସୁଦ୍ଧା ଏହି ଉତ୍ସବ ହୋଲି ଲୋକମାନେ ପାଳନ କରୁଛନ୍ତି ହୋଲି ଉତ୍ସବରେ ପୂର୍ବଦିନ ଲୋକମାନେ ଶଙ୍ଖଚୂଡ ରାକ୍ଷସ ଏକ କୁଶ ପୁତ୍ତଳିକା ଦାହ କରି ଏ ଉତ୍ସବ ପାଳନ କରନ୍ତି ସାଧାରଣତଃ ପ୍ରାମାଣିକ ବୈଦିକ ଶାସ୍ତ୍ର ମାନଙ୍କରେ ଭଗବାନଙ୍କର ବା ଭଗବତ ଅବତାର ମାନଙ୍କର ଭବିଷ୍ୟତ ଆବିର୍ଭାବ ଓ ଲୀଳା କଥା କୁହାଯାଇଥାଏ ତେଣୁ ଭଣ୍ଡ ବା ପ୍ରବଚକଗଣ ଯେଉଁମାନେ ନିଜକୁ ଭଗବାନ ବା ଅବତାର ବୋଲି କହନ୍ତି ସେ ଲୋକମାନଙ୍କୁ ଠକି ପାରିବେ ନାହିଁ ଯେଉଁମାନେ ପ୍ରାମାଣିକ ଶାସ୍ତ୍ର କଥା ଜାଣିଛନ୍ତି ତେଣୁ ଆଜି ଆମେ ଏ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟର ଶ୍ଳୋକ 33 ଉପରେ ଆଲୋଚନା କରିବା। ଏଇ 26-35 ଏ 10 ଶ୍ଳୋକରେ ବ୍ରହ୍ମା ନାରଦକୁ ଭଗବାନ କୃଷ୍ଣଙ୍କର ଅବତାର ସମୟର ଲୀଳାକୁ ବର୍ଣ୍ଣନା କରୁଛନ୍ତି, ସଂକ୍ଷେପରେ ବର୍ଣ୍ଣନା କରୁଛନ୍ତି ଏ 10 ଶ୍ଳୋକରେ। ତେଣୁ ଭଗବାନଙ୍କର କୃଷ୍ଣଙ୍କର ଯେଉଁ ଲୀଳା ସବୁ ରହିଛି, ସେ ନିଶ୍ଚିତ ଭାବରେ ବୃନ୍ଦାବନ ଯେଉଁ ଲୀଳା, ସେ ଲୀଳାକୁ ମାଧୁର୍ଯ୍ୟମୟ ଲୀଳା ବୋଲି କହୁଛି। ଭଗବାନ କୌଣସି ଐଶ୍ୱର୍ଯ୍ୟ ପ୍ରଦର୍ଶନ କରିନାହାନ୍ତି, ଯେମିତି ଆମ ରାତାରୀମାନେ କହିଛନ୍ତି, ଯେମିତି ଦ୍ୱିତୀୟ ସ୍କନ୍ଧ 27 ଶ୍ଳୋକରେ ବ୍ରହ୍ମା କହୁଛନ୍ତି ଯେ ତୋକେନ ଜୀବହରଣ ଉଲୁକି କାୟା। ଭଗବାନ ଯେତେବେଳେ 6 ଦିନରୁ ରହିଥିଲେ, ଆଜିକାଲି ଯେଉଁମାନେ ଭଗବାନ ବୋଲି କହୁଛନ୍ତି, ସେମାନେ ବହୁତ ତପସ୍ୟା କରି ବହୁତ ପ୍ରକାର କଠିନ ଯେଉଁ ରହିଛି ବିଭିନ୍ନ ପ୍ରକାର ତପସ୍ୟା ବା ବିଭିନ୍ନ ପ୍ରକାର ଯୋଗ ଇତ୍ୟାଦି କରି ସେମାନେ କହୁଛନ୍ତି ଯେ ସେ ଭଗବାନ ହୋଇଛନ୍ତି। କିନ୍ତୁ ଭଗବାନ ଯେ ତାଙ୍କୁ କୌଣସି ତପସ୍ୟା କରିବାକୁ ପଡ଼ିବନି ବା ଭଗବାନଙ୍କୁ କୌଣସି ଯୋଗର ଆଶ୍ରୟ ନେଇକରି ସେ ଭଗବାନ ହେବା ଦରକାର ନାହିଁ। ଯେ ଭଗବାନ ଯେ ସେ ଜନ୍ମ କ'ଣ ଜନ୍ମ ପୂର୍ବରୁ ମଧ୍ୟ ସେ ଭଗବାନ, ଯେମିତି ଆମେ ଜାଣୁଛେ ଯେତେବେଳେ ଭଗବାନ ସୁନ୍ଦରରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ଆବିର୍ଭାବ ହେଉଛନ୍ତି ତା ପୂର୍ବରୁ ଦେବକୀ ଏବଂ ବସୁଦେବକୁ ସେ ତାଙ୍କର ଚତୁର୍ଭୁଜ ମୂର୍ତ୍ତି ଦେଖାଉଛନ୍ତି, ଦର୍ଶନ କରାଉଛନ୍ତି, ବିଷ୍ଣୁ ମୂର୍ତ୍ତି ଦର୍ଶନ କରାଉଛନ୍ତି। ଏବଂ ସେ ବିଷ୍ଣୁମୂର୍ତ୍ତି ଦର୍ଶନ କରିକି ସେ ବସୁଦେବ ଏବଂ ଦେବକୀ ଭଗବାନଙ୍କ ପ୍ରାର୍ଥନା କରୁଛନ୍ତି ଏବଂ ଭଗବାନ ତାଙ୍କୁ କହୁଛନ୍ତି ଯେ କିଭଳି ଭାବରେ ତମେ ପୂର୍ବ ଜନ୍ମରେ ମୋତେ ପାଇବା ପାଇଁ ତପସ୍ୟା କରିଥିଲ, ଯେଉଁଥିପାଇଁ କି ମୁଁ ତମର ପୁତ୍ର ସନ୍ତାନ ହେଇକି ବର୍ତ୍ତମାନ ଆସୁଛି। ଏଭଳି ଭାବରେ ସେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି। ଏବଂ ପୁଣି ଯେତେବେଳେ ଭଗବାନ ଯେତେବେଳେ ମାତୃଗର୍ଭରେ ରହିଛନ୍ତି, ଦେବୀଙ୍କ ଗର୍ଭରେ, ସେ ସମୟରେ ଭଗବାନଙ୍କୁ ମଧ୍ୟ ବିଭିନ୍ନ ଦେବତାମାନେ ଆସି ସ୍ତୁତି କରୁଛନ୍ତି। ବ୍ରହ୍ମା, ଶିବ, ଇନ୍ଦ୍ର ଆଦି ସମସ୍ତ ଦେବତାମାନେ ଶ୍ରେଷ୍ଠ ଯେଉଁ ବ୍ରହ୍ମା, ବରୁଣେନ୍ଦ୍ର, ରୁଦ୍ର, ମରୁତ ଶୁଣନ୍ତି ଦିବ୍ୟସ୍ତରୀ। ବ୍ରହ୍ମା, ବରୁଣ, ଇନ୍ଦ୍ର, ମରୁତ ଏମାନେ ସବୁ ଦିବ୍ୟ ସ୍ତବ ମାଧ୍ୟମରେ ଭଗବାନଙ୍କର ଆରାଧନା କରୁଛନ୍ତି। ଯେତେବେଳେ ଭଗବାନ ତାଙ୍କର ମାତୃ ଗର୍ଭରେ ରହୁଛନ୍ତି, ସେ ଗର୍ଭ ସ୍ତୁତି ଭଗବାନ ଯେଉଁ ଭାଗବତ 10 ଦ୍ୱିତୀୟ ଅଧ୍ୟାୟରେ ସେସବୁ ଗର୍ଭ ସ୍ତୁତି ବର୍ଣ୍ଣନା କରାଯାଉଛି। ସତ୍ୟବ୍ରତଂ ସତ୍ୟପରଂ ସତ୍ୟଂ ସତ୍ୟସ୍ୟ ଧୋନି ମୃତଂ ସତ୍ୟ ସତ୍ୟସ୍ୟ ସତ୍ୟ ମୃତସତ୍ୟ ନେତ୍ରଂ ସତ୍ୟାତ୍ମକଂ ତ୍ୱାଂ ଶରଣଂ ପ୍ରପନ୍ନା। ଏଭଳି ଭାବେ ସୁନ୍ଦର ସୁନ୍ଦର ସ୍ତୁତି ସବୁ ଦେବତାମାନେ ଭଗବାନଙ୍କ କରିଛନ୍ତି। ଭଗବାନ ଯେତେବେଳେ ମାତୃଗର୍ଭ ରହିଛି, ସେତେବେଳେ ସେ କୌଣସି ଯୋଗ ଅଭ୍ୟାସ କରିକି ଭଗବାନ ହେଇନାହାନ୍ତି। ଏବଂ ଭଗବାନ ଯେଉଁ ଅବତାର ଗ୍ରହଣ କରୁଛନ୍ତି, ଅବତାର ଗ୍ରହଣ କରିବା ପୂର୍ବ ମଧ୍ୟ ଦେବତାମାନେ ଯାଇ ଭଗବାନ ପ୍ରାର୍ଥନା କରୁଛନ୍ତି। ଅନୁସୂଚିତ ବର୍ଣ୍ଣନା କରାଯାଇଛି ଯେ କ୍ଷୀର ସମୁଦ୍ର ତଟରେ ଯେତେବେଳେ ସେ ସମୟରେ ଯେତେବେଳେ କଂସ ଅତ୍ୟାଚାରରେ ସାରା ପୃଥିବୀ ସମସ୍ତେ ପ୍ରକମ୍ପିତ ହେଇଯାଇଥିଲେ ବା ବହୁତ ଉତ୍ପୀଡ଼ିତ ହେଉଥିଲେ, ସେ ସମୟରେ ଗୋମାତା ଗୋଟେ ଗାଈର ରୂପ ଧାରଣ କରି ବ୍ରହ୍ମାଙ୍କ ପାଖକୁ ଆସିଛନ୍ତି ଏବଂ ତାଙ୍କ ପାଖରେ ସେ ନିଜର ଦୁଃଖ ବର୍ଣ୍ଣନା କରୁଛନ୍ତି। କିଭଳି ପାପରେ ସେ ପାପ ଭାରରେ ଲୋକମାନଙ୍କ ପାପ ଭାରରେ ସେ ଆକ୍ରାନ୍ତ ହେଇକି ରହିଛନ୍ତି। ତେଣୁ ବ୍ରହ୍ମା, ଶିବ ଏବଂ ଅନ୍ୟାନ୍ୟ ଦେବତାମାନଙ୍କୁ ନେଇ ଯାଇ କ୍ଷୀର ସମୁଦ୍ର କୂଳରେ ଭଗବାନଙ୍କର ସ୍ତୁତି କରିଛନ୍ତି, ଯାହାଫଳରେ କି ଭଗବାନ ଆବିର୍ଭାବ ହେଉଛନ୍ତି। ଭଗବାନ ଯେଉଁ ଆସୁଛନ୍ତି, ଯଦିଓ ବିଭିନ୍ନ ସମୟରେ ତାଙ୍କର ଲୀଳା ରହିଛି, ବିଭିନ୍ନ ସମୟରେ ଭଗବାନ ଆସନ୍ତି, କିନ୍ତୁ ତଥାପି ବିଭିନ୍ନ ଦେବତାମାନେ ତାଙ୍କୁ ଯାଇ ପ୍ରାର୍ଥନା କରନ୍ତି ଆସିବା ପାଇଁ, ତାହେଲେ ସେ ଯାଇ ଆସନ୍ତି। ଏବଂ ଭଗବାନ ଆସିବା ପୂର୍ବରୁ ଯେତେବେଳେ ମାତୃଗର୍ଭ ରହିଛନ୍ତି, ସେତେବେଳେ ମଧ୍ୟ ଦେବତାମାନେ ଯାଇ ତାଙ୍କୁ ପ୍ରାର୍ଥନା କରୁଛନ୍ତି ଏବଂ ତାପରେ ଭଗବାନଙ୍କ ସବୁ ଲୀଳାକୁ ବର୍ଣ୍ଣନା କରାଯାଉଛି। କିପରି ଭାବରେ ଭଗବାନ 6 ଦିନରେ ଯେତେବେଳେ ମାତୃ 6 ଦିନର ସନ୍ତାନ ରହିଛନ୍ତି, ସେ ସମୟରେ ପୁତ୍ରା ନାମକ ରାକ୍ଷସୀ ଆସି ତାଙ୍କୁ ହତ୍ୟା କରିବା ପାଇଁ ଆସିଛି। କାରଣ ଅହୋ ଗତିଜଂ କନକାଳ କୂଟଂ ଜିଘାନ୍ତୟାପାୟ ଲେହେ ଗତି ଧାତୃ ଚିତାଂକୁଞ୍ଜଂ କଙ୍ଗା ଦୟାଳୁ ଶରଣଂ ଦେବ। ଏ ଉଦ୍ଧବ ବିଦ୍ରୋହ କଥା କହୁଛନ୍ତି। ଭଗବାନଙ୍କର କରୁଣ କେତେ କରୁଣ, ଭଗବାନ କେତେ ଦୟାମୟ, ସେ ତାଙ୍କଠାରୁ ଆଉ କିଏ ଅଧିକ ଦୟାମୟ ଅଛନ୍ତି ଯାହାଙ୍କର ଆମେ ଶରଣ ହେଇଯିବା। କଣ ବା ଦୟାଳୁ ଶରଣ ପ୍ରଜୀମ, ଆଉ କିଏ ଅଧିକ ଦୟାଳୁ ବ୍ୟକ୍ତି ଅଛନ୍ତି? କାହିଁକିନା ଯିଏ ତାଙ୍କୁ ମାରିବାକୁ ଆସିଛି, ଯିଏ ଉଲୁକି ବା ଯେଉଁ ପୁତନା, ସିଏ ହେଉଛି 6 ମାଇଲ ତାର ଲମ୍ବା, ସେ ତାର ଆକାର ଶରୀର, କିନ୍ତୁ ଏତେ ବଡ଼ ଶରୀର ସେ ତାକୁ ଛଦ୍ମ ବେଶରେ, ସେ ଗୋଟେ ସୁନ୍ଦର ସ୍ତ୍ରୀ ଲୋକ ବେଶରେ ଆସିକିରି ନିଜ ସ୍ତନରେ କାଳପୁଟ ବିଷ ବଳିକିରି ଆସି ତାଙ୍କୁ ହତ୍ୟା କରିବା ପାଇଁ ଆଚାର୍ଯ୍ୟ କହୁଛନ୍ତି। ଯେହେତୁ ସେ ଭକ୍ତ ବେଶରେ ଆସିଛି, ସେଥିପାଇଁ ଭଗବାନ ତାଙ୍କୁ ଭକ୍ତିର ଯେଉଁ ରହିଛି ସ୍ଥାନ ସେ ଭକ୍ତର ସ୍ଥାନ ପ୍ରଦାନ କରିଛନ୍ତି। କେବଳ ଭକ୍ତ ବେଶରେ ଯଦିଓ ସେ ପ୍ରକୃତ ଭକ୍ତ ନୁହଁ, ତେଣୁ ଭକ୍ତ ବେଶରେ ଆସିକି ମଧ୍ୟ ଭଗବାନ ତାକୁ ଭକ୍ତର ସ୍ଥାନ ପ୍ରଦାନ କରିଛନ୍ତି। ତାଙ୍କର ମାତାଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି ସେ ସ୍ଥାନ ବକି ବା ପୁତନାଙ୍କୁ ସେ ସ୍ଥାନ ପ୍ରଦାନ କରିଛନ୍ତି। ତେଣୁ ଏଠି ବିଶ୍ୱନାଥ ଠାକୁର ଠାକୁର କହୁଛନ୍ତି ଯେ ଭଗବାନ ଯେତେବେଳେ ପୁତନାଙ୍କୁ ହତ୍ୟା କରୁଛନ୍ତି ସେ କୌଣସି ଐଶ୍ୱର୍ଯ୍ୟ ପ୍ରକାଶ କରିନାହାନ୍ତି। ଯେମିତି ବରାହ ଅବତାରରେ ଭଗବାନ ବିସ୍ତାର ଶରୀର ଧାରଣ କରିଛନ୍ତି, ଯେଉଁ ଶରୀର ଧାରଣ କରି ସେ ପୃଥିବୀକୁ ଉତ୍ତୋଳନ କରୁଛନ୍ତି, ସେଭଳି କୌଣସି ଇଏ କାରଣ ଇଏ ଯେଉଁ ପୁତନା ସେ ହେଉଛି 6 ମାଇଲ ତାର ଲମ୍ବା ଶରୀର ଲମ୍ବା, କିନ୍ତୁ ଭଗବାନ ସେଥିପାଇଁ ତାଙ୍କର ଶରୀରକୁ ଲମ୍ବା କରିନାହାନ୍ତି ବା ବିସ୍ତାର କରିନାହାନ୍ତି। ସେଇ 6 ଦିନର ଶିଶୁ ହିସାବରେ ସେ ତାର ସ୍ତନପାନ କରିବା ସମୟରେ ଯେଉଁ ପୁତନାର ସ୍ତନପାନ କରିବା ସମୟରେ ତାର ପ୍ରାଣକୁ ମଧ୍ୟ ଶୋଷି ନେଇଛନ୍ତି, ପ୍ରାଣକୁ ମଧ୍ୟ ହରଣ କରିନେଇଛନ୍ତି। ଯତ୍ ତୋକେନ ଜୀବ ହରଣମ ଯତ୍ ଉଲ୍ଲୁକି କାୟା, ତୋକେନ ମାନେ ଛୋଟ ଅବସ୍ଥାରେ ଛୋଟ ପିଲା ଅବସ୍ଥାରେ ସେ ଲୀଳା ସେ କରିଛନ୍ତି, କୌଣସି ଐଶ୍ୱର୍ଯ୍ୟ ପ୍ରକାଶ କରିନାହାନ୍ତି। ପୁଣି ସେହିଭଳି ଭାବରେ ତ୍ରୈମାସିକ ଯତ୍ ସକଟ ଅପାହୃତ, ଯେତେବେଳେ ତାକୁ 3 ମାସ ହେଇଛି ସେତେବେଳେ ସେ ମଧ୍ୟ ଯେତେବେଳେ ଗୋଟେ ସକଟ ଅସୁର ଆସିଥିଲା ସକଟ ଆସୁର, ସେ ସମୟରେ କେବଳ ସେ ତାଙ୍କର କୁନି କୁନି ପାଦକୁ ଯେତେବେଳେ ବଢ଼େଇ ଦେଇଛନ୍ତି ସେ ସମୟରେ ସେ ସକଟଟି ଓଲଟି କରି ଓଲଟି ଯାଇକିରି ସେ ସକଟ ଆସୁରର ମୁକ୍ତି ହୋଇଛି। ସେଥିପାଇଁ ମଧ୍ୟ ଭଗବାନ କୌଣସି ଐଶ୍ୱର୍ଯ୍ୟ ପ୍ରକାଶ କରିନାହାନ୍ତି। ଯେମିତି ଆମର ବାମନ ରୂପରେ, ବାମନ ରୂପରେ ଯେତେବେଳେ ଭଗବାନ ଆସିଛନ୍ତି ବଳିକୁ ଛଳନା କରିବା ପାଇଁ ସେ ସମୟରେ ସେ ତାଙ୍କର ତ୍ରିବିକ୍ରମ ରୂପ ଦର୍ଶନ କରି ଦେଖେଇଛନ୍ତି, ତାଙ୍କର ଯେଉଁ ବିରାଟ ସ୍ୱରୂପ ସେଟାକୁ ଦେଖିଛନ୍ତି। କିନ୍ତୁ ଏଠି ସକଟାସୁର ବଧ କରିବା ପାଇଁ କୌଣସି ସେଭଳି ଭାବରେ ଐଶ୍ୱର୍ଯ୍ୟ ସେ ପ୍ରଦର୍ଶନ କରିନାହାନ୍ତି। ପୁଣି ସେହିଭଳି ଭାବରେ ଲିଙ୍ଗତା ଅନୁରୋଗତନ ଦିବି ପୁରୁଷ, ଲିଙ୍ଗତା ମାନେ ଯେତେବେଳେ ସେ ଚାଲିପାରୁନାହାନ୍ତି ଗୋଡ଼ରେ ହାତରେ ଆଣ୍ଠି ଆଣ୍ଠି ଚାଲୁଛନ୍ତି, ସେ ଲିଙ୍ଗତ ସମୟରେ ସେ ସମୟରେ ସେ ତାଙ୍କର ଯେଉଁ ମାତା ତାଙ୍କୁ ବନ୍ଧନ କରିଛନ୍ତି ଯେଉଁ ମୃଦୁଖଳାରେ, ସେ ସମୟରେ ସେ ଅର୍ଜୁନ ବୃକ୍ଷକୁ ସେ ଉପାଡ଼ି ଦେଇଛନ୍ତି ଏବଂ ନଳକୁବର ଏବଂ ମଣିଗୁବ ଏଇ ଦୁଇଜଣ ସେ ଉଦ୍ଧାର କରିଛନ୍ତି। ତେଣୁ ସେ ସମୟରେ ମଧ୍ୟ ଭଗବାନ କୌଣସି ଐଶ୍ୱର୍ଯ୍ୟ ପ୍ରଦର୍ଶନ କରିନାହାନ୍ତି, ଯେମିତି ନୃସିଂହ ଅବତାରରେ ଭଗବାନ ତାଙ୍କର ଐଶ୍ୱର୍ଯ୍ୟ ପ୍ରଦର୍ଶନ କରିଛନ୍ତି। ତେଣୁ କୌଣସି ଐଶ୍ୱର୍ଯ୍ୟ ପ୍ରଦର୍ଶନ ନ କରିକିରି ସେସବୁ ମାଧୁର୍ଯ୍ୟ ଲୀଳା ବୃନ୍ଦାବନ ସେ କରିଛନ୍ତି। ତେଣୁ ଭଗବାନ ଯଦି ପୂର୍ଣ୍ଣ, ତେଣୁ ଭଗବାନଙ୍କୁ କୁହାଯାଏ ଭଗବାନ ହେଉଛନ୍ତି ଦ୍ୱାରକାରେ ସେ ହେଉଛନ୍ତି ପୂର୍ଣ୍ଣ ଏବଂ ମଥୁରାରେ ପୂର୍ଣ୍ଣତର ଏବଂ ବୃନ୍ଦାବନରେ ସେ ହେଉଛି ପୂର୍ଣ୍ଣତର। ସେଥିପାଇଁ ମହାପ୍ରଭୁ କହିଲେ ଯେ ଆରାଧ୍ୟ ଭଗବାନ ବଜେଷ୍ଠନୟ ତଦ୍ଧାମ ବୃନ୍ଦାବନ ରମ୍ୟା କାଚିତ୍ ବଧୁବର୍ଗେଣ ରମ୍ୟା କାଚିତ୍ ଉପାସନା ବଧୁବଧୁବର୍ଗେଣ ଯା କଳ୍ପିତା ଶ୍ରୀମଦ ଭାଗବତମ ପ୍ରମାଣ ମମଳମ ପ୍ରେମ କୁମାର୍ତ୍ତ ମହାନ ଶ୍ରୀ ଚୈତନ୍ୟ ମହାପ୍ରଭୁର ମତବିଧମ ତତ୍ରା ଦରୁଣ ତାଙ୍କର ମହାପ୍ରଭୁଙ୍କର ଜୀବନୀକୁ ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରିଛନ୍ତି ଯେ ମହାପ୍ରଭୁଙ୍କର ଜୀବନର ଯେଉଁ ରହିଛି ତାଙ୍କର ଯେଉଁ ଦର୍ଶନ ସବୁ ଦେଇଛନ୍ତି ସେଟା ହେଉଛି କ'ଣ ନା ଆରାଧ୍ୟ ଭଗବାନ ରଜେଷ୍ଠନ ଭଗବାନ ଯଦିଓ ତାଙ୍କର ବିଭିନ୍ନ ପ୍ରକାର ଭଗବାନଙ୍କର ଅବତାର ଅଛନ୍ତି ରାମାଦି ମୂର୍ତ୍ତି ସୁପଳା ନିୟମେନ ତିଷ୍ଠନ୍ ନାନା ଅବତାର ମକରୋଦ ଭୁବନୀ ସୁତନ୍ତୁ କୃଷ୍ଣ ସ୍ୱୟଂ ସମଭବତ୍ ପରମ କୁମାର ଗୋବିନ୍ଦ ମାରି ପୁରୁଷଂ ତମହଂ ଭଜାମି। ଭଗବାନ ବିଭିନ୍ନ ଅବତାର ସବୁ ଆସୁଛନ୍ତି, ଆମର ଏଇ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟ ଭଗବାନଙ୍କର ବିଭିନ୍ନ ଅବତାର କଥା ବର୍ଣ୍ଣନା କରାଯାଉଛି, କିନ୍ତୁ ଏଠି କହୁଛନ୍ତି ଯେ ଏଇ କୃଷ୍ଣ କଥାରେ ଆଉ କିଏ ଅଧିକ ଏଇଭଳି ଭାବରେ କାର୍ଯ୍ୟ କରିପାରିବେ, ଏଭଳି ଯେଉଁ ଐଶ୍ୱର୍ଯ୍ୟ ଲୀଳା ସବୁ ପ୍ରଦର୍ଶନ କରିଛନ୍ତି ଏସବୁ ଲୀଳା କେହି ପ୍ରଦର୍ଶନ କରିପାରିବେ ନାହିଁ। ସେଥିପାଇଁ ଭଗବାନ କୃଷ୍ଣ ଯେତେ ଭଗବାନଙ୍କର ବିଷ୍ଣୁ ଅବତାର ସବୁ ଅଛନ୍ତି ତାଙ୍କଠାରୁ କୃଷ୍ଣ ହେଉଛନ୍ତି ସ୍ୱତନ୍ତ୍ର, ତାଙ୍କର 4ଟି ସ୍ୱତନ୍ତ୍ରତା ରହିଛି, 4ଟି ଲୀଳା ଅଧିକାର ରହିଛି, 4ଟି ବିଶେଷତା ରହିଛି, ରେଣୁ ମାଧୁରୀ ଲୀଳା ମାଧୁରୀ ପ୍ରେମ ମାଧୁରୀ ଏବଂ ରୂପ ମାଧୁରୀ। ଏଇ 4ଟି ମାଧୁରୀରେ କେହି ଭଗବାନ କୃଷ୍ଣଙ୍କ ସହିତ କେହି ସମାନ ହେଇପାରିବେ ନାହିଁ। ତେଣୁ ଭଗବାନ ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଲେ ଯେ ଯେତେ ଭଗବାନଙ୍କର ଅବତାର ସବୁ ଅଛନ୍ତି ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ଆରାଧ୍ୟ ଭଗବାନ ବ୍ରଜେଷ୍ଠନ। ବ୍ରଜେଷ୍ଠ କହିଲେ ବୃନ୍ଦାବନ ବ୍ରଜ ବା ବୃନ୍ଦାବନର ଯେ ଈଶ୍ୱର ବା ନିୟନ୍ତ୍ରଣ କରିବା ନନ୍ଦ ମହାରାଜ, ତାଙ୍କର ଯେ ତନୟ ବା ତାଙ୍କର ଯେ ସନ୍ତାନ ଯିଏକି କୃଷ୍ଣ, ସେଇ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ଆରାଧ୍ୟ ଆରାଧ୍ୟ ଭଗବାନ ବ୍ରଜେଷ୍ଠନ ଏବଂ ତଦ୍ଧାମ ବୃନ୍ଦାବନ। ଯେତେ ସବୁ ଧାମ ଅଛି ଆମେ ମଧ୍ୟ ଏଇ ଗୋଟେ ଜଗନ୍ନାଥ ଧାମରେ ବାସ କରୁଛେ ଏବଂ କଳିଯୁଗର ଧାମ ହେଉଛି ଜଗନ୍ନାଥ ଧାମ, ସତ୍ୟଯୁଗର ଧାମ ହେଉଛି ବଦ୍ରୀନାଥ ଧାମ, ତ୍ରେତାୟୁଗର ଧାମ ହେଉଛି ରଙ୍ଗନା ଯେଉଁ ରାମେଶ୍ୱରମ୍ ଏବଂ ଦ୍ୱାପର ଯୁଗରେ ହେଉଛି ଦ୍ୱାରକା ଏବଂ କଳି ଯୁଗରେ ହେଉଛନ୍ତି ଏଇ ଉତ୍କଳ ଧାମ ବା ଆମର ପୁରୁଷୋତ୍ତମ ଧାମ ବା ଜଗନ୍ନାଥ ଧାମ। କିନ୍ତୁ ଏ ସମସ୍ତ ଧାମ ଯୋଉ ଆସୁଛନ୍ତି ସେ ହେଉଛନ୍ତି ବୃନ୍ଦାବନ ଧାମ। ସେଥିପାଇଁ ଏକ ଧାମ ବୃନ୍ଦାବନ, ସବୁ ସବୁ ଧାମ ଏଇ ବୃନ୍ଦାବନରୁ ଆସୁଛନ୍ତି। ଏବଂ ନଦିଆ ନବଦୀ ଯୋଉ ଆମେ ଯାଇଥିଲେ ନବଦୀପ ଧାମ, ସେ ହେଉଛନ୍ତି ସେଇ ବୃନ୍ଦାବନର ବୃନ୍ଦାବନ ଧାମ ହେଉଛି ସେଇ ଯୋଉ କୁହାଯାଇଛି ଯେ ଯେଉଁ ଏ ଯୋଉ ନବଦୀପ ଧାମ ଯିଏ ଜାଣନ୍ତି ବୃନ୍ଦାବନ ବୋଲି ତାଙ୍କର ବୃନ୍ଦାବନ ବାସ ହୁଏ। ବୃନ୍ଦା ଯୋଉ ଅଛି ଚିନ୍ତାମଣି, ସେ ଯୋଉମାନେ ଭାବନ୍ତି ନବଦୀପ ଧାମକୁ ଜାଣୁଛନ୍ତି ଯିଏ ହେଉଛନ୍ତି ବୃନ୍ଦାବନ ବୋଲି ତାଙ୍କର ମଧ୍ୟ ବୃନ୍ଦାବନରେ ବାସ ହେଉଛି।
ତ୍ରିଗୁଣମଣ୍ଡଳ ଭୂମି ଦେବାରାଣୀ ଚିନ୍ତାମଣି ତାର ରଜ ଭୂମି ବାସ ତାର ରଜ ଭୂମି ବାସ
ତ୍ରିଗୁଣମଣ୍ଡଳ ଭୂମି ଯାହାକି ନବଦୀପ ଧାମ ସେ ମଧ୍ୟ ଏଇ ବୃନ୍ଦାବନ ଧାମ। ତେଣୁ କହୁଛି ଆରାଧ୍ୟ ଭଗବାନ ପ୍ରତିଷ୍ଠାମ ବୃନ୍ଦାବନ ଏବଂ ରମ୍ୟା କାଚିତ ଉପାସନା ପ୍ରଦବଧୁ ବର୍ଗେଣ ଯାହା କଳ୍ପିତା, ଯେତେ ଉପାସକ ଅଛନ୍ତି ଭଗବାନଙ୍କର ବିଭିନ୍ନ ପ୍ରକାର ଉପାସକ ସବୁ ରହିଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ଉପାସକ ହେଉଛନ୍ତି ଯେତେ ଉପାସକ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଏଇ ପ୍ରଦବଧୁ ବା ଏଇ ଯୋଉ ଆମର ମୋତିମାନଙ୍କର ଯୋଉ ଉପାସନା କରିଛନ୍ତି ସେ ଉପାସନା କରି ଆଉ ତାଙ୍କର ବଳି ଆଉ କିଏ ଉପାସନା ଉପାସନା ଶ୍ରେଷ୍ଠ ଉପାସନା କରୁଛନ୍ତି
ସେଟା କହୁଛି ଜୟ ଜୟ ଜୋର ରଥ ସର୍ବରଥ ସାର ଜୟ ଜୟ ଜଳ ରଥ ସର୍ବରଥ ବ୍ରଜେତେ ପ୍ରଚାର ପରକିଆ ବ୍ରଜେତେ ପ୍ରଚାର।
କୃଷ୍ଣ କବିରାଜ ଗୋସ୍ୱାମୀ ଏହି ସଙ୍ଗୀତରେ ରଚନା କରିଛନ୍ତି ଏବଂ ସବୁଠାରୁ ଶ୍ରେଷ୍ଠ ଉଜ୍ଜଳ ରଥ ଯାହାକି ମହାପ୍ରଭୁ ଆସିକି ପ୍ରଦାନ କରିଛନ୍ତି ଚିରାଜ କରୁଣୟା ମତେ ସକାଳୁ ସମର୍ପୟିତୁମ୍ ଉଜ୍ଜଳ ଉନ୍ନତ ସୁମତି ସ୍ୱୟଂ ହରି ଦୃଢ଼ ସୁନ୍ଦର ଦ୍ୟୁତି କଦମ୍ବ ସନ୍ଦିପିତ ସଦା ହୃଦୟ କନ୍ଦରେ ସ୍ଫୁରିତୁମ ସତିନନ୍ଦ। ତେଣୁ ଯେତେ ଭକ୍ତି ଅଛି ତାକୁ ଶ୍ରେଷ୍ଠ ଭକ୍ତି ହେଉଛି ଏହି ଯୋଉ ସୁନ୍ଦର ରଥରେ ଯୋଉ ଗୋପୀମାନେ ଭଗବାନଙ୍କ ସହିତ ଲୀଳା କରିଛନ୍ତି ବା ଭଗବାନଙ୍କୁ ଯୋଉ ପ୍ରେମ କରିଛନ୍ତି ବା ଭଗବାନଙ୍କୁ ଭଲ ପାଇଛନ୍ତି ତାଠାରୁ ଅଧିକ କିଛି ଅଧିକ ଉପାସନା ନାହିଁ। ସେଥିପାଇଁ ଭଗବାନ ଭଗବତ ଗୀତାର ଅନ୍ତିମରେ ସେ କଥା କହୁଛନ୍ତି ଯେ ସର୍ବଧର୍ମାନ୍ ପ୍ରତ୍ୟକ୍ଷ ମାମେକରୁ ଶରଣ ବ୍ରଜ ବ୍ରଜ ଶବ୍ଦ ଏଠି ଆମର କିଶୋର ଗୌରବଙ୍କ କହନ୍ତି ଏଠି ବ୍ରଜ ଶବ୍ଦର କାହିଁକି ବ୍ୟବହାର କରିଛନ୍ତି ଭଗବାନ ନା ସେଇ ବ୍ରଜଭୂମି ନିରାଶ ମନେ ପକାଉଛନ୍ତି ବ୍ରଜ ସେଥିପାଇଁ କହିଛନ୍ତି। ତେଣୁ ସର୍ବ ଯିଏକି ଗୋପୀମାନେ ସବୁକିଛି ତ୍ୟାଗ କରିଥିଲେ ଗୋପୀମାନେ ଯେହେତୁ ସବୁକିଛି ତ୍ୟାଗ କରିଛନ୍ତି ସେଥିପାଇଁ ସେମାନେ ହେଉଛନ୍ତି ଶ୍ରେଷ୍ଠ ଭକ୍ତ। ଯେତେବେଳେ ଉଦ୍ଧବ ଆସି ଉଦ୍ଧବକୁ ଭଗବାନ ପଠାଇଛନ୍ତି ମଥୁରାର ବୃନ୍ଦାବନକୁ ଗୋପୀମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ସେ ସମୟରେ ସେ ଗୋପୀମାନଙ୍କର ଯୋଉ ଭଗବାନଙ୍କ ପ୍ରତି ଯୋଉ ପ୍ରେମ ରହିଛି ସେ ପ୍ରେମକୁ ଦେଖିକି ସେ କହୁଛନ୍ତି ନିଜକୁ ସେ ଧିକାର କରୁଛନ୍ତି ସେ ନିଜେ ଭାବୁଥିଲେ ସବୁ ଶ୍ରେଷ୍ଠ ଭକ୍ତ ବୋଲି କାହିଁକିନା ସେ ହେଉଛନ୍ତି ଆମର ଦେବତାମାନଙ୍କର ଯେ ଗୁରୁ ବୃହସ୍ପତିଙ୍କର ଶିଷ୍ୟ ତାଙ୍କର ପ୍ରବଳ ଜ୍ଞାନ ରହିଛି ପ୍ରଚଣ୍ଡ ଜ୍ଞାନ ରହିଛି ସବୁ ସମସ୍ତ କିଛି ଜ୍ଞାନ ସେ ପ୍ରାପ୍ତ ହୋଇଛନ୍ତି। କିନ୍ତୁ ଗୋପୀମାନଙ୍କର ଯୋଉ ଲୀଳା ସେ ଦେଖୁଛନ୍ତି ଗୋପୀମାନଙ୍କର ଯୋଉ ଭଲ ପାଇବା ଦେଖୁଛନ୍ତି ସେତେବେଳେ ସେ କହୁଛନ୍ତି ମୋର କଣ ଏ ଭକ୍ତି ମୋର କିଛି ଭକ୍ତି ନାହିଁ ଆଶା ମହୋ ଚରଣରେ ବୃନ୍ଦାବନେ କିମ୍ବି ବୃନ୍ଦାବନରେ ଯଦି ମୁଁ କିଛି ଗୁଣ ବା ଛୋଟ କିଛି ଲତା ହେଇକି ଜନ୍ମଗ୍ରହଣ କରିବି, ତାହେଲେ ଗୋପୀମାନେ ଯେତେବେଳେ ଭଗବାନଙ୍କୁ ଅନ୍ୱେଷଣ କରି ଯାଉଥିବେ ସେତେବେଳେ ସେ କୋଉଟା ବାଟ କୋଉଟା ଅବାଟ ଜାଣିପାରିବେ ନାହିଁ, ସେ ସମୟରେ ମୋର ଉପରେ ମଧ୍ୟ ଚାଲିକି ଚାଲିଯାଇପାରିବେ ଓ ସେତେବେଳେ ମୁଁ ତାଙ୍କର ପଦବୀ ପ୍ରାପ୍ତ ହୋଇପାରିବେ। ତେଣୁ ସେ କହୁଛନ୍ତି ଆଶା ମହୋ ଚରଣରେ ବୃନ୍ଦାବନେ କିମ୍ବି ଗୁଣ ଲଗାଉଛନ୍ତି ନା ଯାହା ଦୁସ୍ତର୍ଯ୍ୟ ସୁଜନ ଆର୍ଯ୍ୟ ପସନ୍ଦ ହିତୁଆ, ଯୋଉଟା ଦୁସ୍ତର୍ଯ୍ୟ ଯୋଉଟା ତ୍ୟାଗ କରିପାରିବେ ନାହିଁ, ଯୋଉ ବିଭିନ୍ନ ପ୍ରକାର ସୁଜନ ବା ଆର୍ଯ୍ୟ ପତ୍ର ସବୁ ରହିଛି, ପତିଧର୍ମ ରହିଛି ବା ତାଙ୍କର ଗୃହ ଧର୍ମ ରହିଛି ମାତୃଧର୍ମ ରହିଛି, ସେ ସବୁକିଛି ସେ ତ୍ୟାଗ କରିଦେଇଛନ୍ତି ଗୋପୀମାନେ। କାହିଁକି ନା ଭେଜୁ ମୁକୁନ୍ଦ ପଦବୀ ଭଗବାନଙ୍କ ପାଦପଦ୍ମ ପାଇବା ପାଇଁ ସେ ସବୁକିଛି ତ୍ୟାଗ କରିପାରିଛନ୍ତି। ତେଣୁକରି ଏହି ଭଗବାନ ଯେତେବେଳେ ଅନ୍ତିମରେ ଭଗବାନ କହୁଛନ୍ତି ଅଷ୍ଟାଦଶ ଅଧ୍ୟାୟ ଭଗବଦ୍ଗୀତାର ଅଷ୍ଟାଦଶ ଅଧ୍ୟାୟ ଛଅଶହ ଶ୍ଳୋକରେ ଯେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେ କିନ୍ତୁ ଶରଣ ଘଟ, ସେ କିଛି ଦ୍ୱାରପୁତ୍ର କଥା ମନେ ପକାଉଛନ୍ତି, ଯିଏକି ସବୁକିଛି ତ୍ୟାଗ କରିକି ଭଗବାନ ଶରଣ ଆସୁଛନ୍ତି ଏବଂ ସେ ହେଉଛି ସବୁଠାରୁ ବୃହତ୍ତମ ଜ୍ଞାନ ଭଗବଦ୍ଗୀତା। ତେଣୁ ଏଠି ବ୍ରହ୍ମା ସେ କଥା କହୁଛନ୍ତି ଯେ କ୍ରୀଡ଼ନ ବନେ ନୀତି ନିଶାକର ରଶ୍ମି ବୌଦ୍ଧିଆ, ଏହି ଶରତ କାଳରେ ଭଗବାନ ତାଙ୍କର ବଂଶିଷ୍ଠ ଯେତେବେଳେ ଆରମ୍ଭ କରିଛନ୍ତି ସେହି ବଂଶିଷ୍ଠ ଶୁଣିକିରି ସବୁ ଗୋପୀମାନେ ସବୁ ମୂର୍ଚ୍ଛିତ ହିଁ କରିଛନ୍ତି, ମୂର୍ଚ୍ଛିତ ରାସନ ମୁଖ କଳ ପଦାୟତ ମୂର୍ଚ୍ଛିତ ଭଗବାନଙ୍କର ବେଣୁ ଭିତରେ ଆମର ବେଣୁଗୀତି ରହିଛି ଭାଗବତରେ ବହୁତ ସୁନ୍ଦର ବେଣୁଗୀତି ରହିଛି, ଯେଉଁ ବେଣୁ ଶବ୍ଦ ଶୁଣି ଯେଉଁ ରହିଛି ଯୋଉ ଜଡ଼ ସେମାନେ ସତନ ଚେତନ ହେଇଯାଉଛନ୍ତି ଏବଂ ଚେତନ ମଧ୍ୟ ଜଡ଼ ହେଇଯାଉଛି, ସେଥିପାଇଁ ବଂଶିଷ୍ଠ ଶୁଣୁଛି ଆମର ରହିଛି ବୁଜାଣୀ ଭୟ ଯମୁନା ବୋଲି କୁହାଯାଉଛି, ଯମୁନା ଯୋଉ ନିମ୍ନକୁ ଗତି କରୁଛି କିନ୍ତୁ ସେଇଠି ବଂଶିଷ୍ଠ ଶୁଣିକିରି ସେ ଉଚ୍ଚ ସ୍ଥାନକୁ ଗତି କରୁଛି ଯମୁନା, ବୁଜାଣୀ କୁହାଯାଉଛି ବୁଜାଣୀ ଭୟ ଯମୁନା ଆମର ଯମନ ଆମର କାଲବେଗ ରଚନା କରିଛି ଭଗବାନଙ୍କ ବଂଶିଷ୍ଠ ଶୁଣିକିରି କିଭଳି ଭାବରେ ସମସ୍ତଙ୍କର ଯେଭଳି ପ୍ରତିକ୍ରିୟା ହେଉଛି ଗୋବଛମାନେ ଯେତେବେଳେ ତାଙ୍କର ମାତାଙ୍କଠାରୁ ଗୋମାତାଙ୍କଠାରୁ ଯେତେବେଳେ ସ୍ତନପାନ କରୁଛନ୍ତି ସେତେବେଳେ ସେ ସ୍ତନପାନ ଅଧା ରହିଯାଉଛନ୍ତି ଭଗବାନଙ୍କ ପାଖରେ, ସେତେବେଳେ ସମସ୍ତେ ସବୁ ସ୍ତବ୍ଧ ହେଇଯାଉଛନ୍ତି ଭଗବାନଙ୍କ। ତେଣୁ ଗୋପୀମାନେ ମଧ୍ୟ ଯେତେବେଳେ ଭଗବାନଙ୍କର ଏଇ ବେଣୁ ଶ୍ରବଣ କରୁଛନ୍ତି ସେତେବେଳେ ସେମାନେ ମଧ୍ୟ ମୂର୍ଚ୍ଛିତ ହେଇକି ପଡ଼ୁଛନ୍ତି, ଏବଂ ତାପରେ ଯେତେବେଳେ ସେମାନେ ଆସି ଭଗବାନଙ୍କ ସହିତ ରାସଲୀଳା କରୁଛନ୍ତି ଉଦ୍ଦୀପିତ ସ୍ମରଣ ଉଦାନ ବ୍ରଜଭୂତ ବଧୁନା, ଏଇ ଯୋଉ ରାସଲୀଳା ଏ ରାସଲୀଳା ହେଉଛି ସବୁଠାରୁ ଶ୍ରେଷ୍ଠ ଲୀଳା, ଆମେ କହିଲେ ଜୟ ଜୟ ଜୋଳାରସ ସର୍ବ ରସ ସାର, ଯେତେ ରସ ରହିଛି ସାଧାରଣତଃ ପାଞ୍ଚଟି ରସ ବା ପାଞ୍ଚଟି ସମ୍ବନ୍ଧ ରହିଛି, ଏ ଭୌତିକ ଜଗତରେ ଆମେ ଦେଖିବା ଏଇ ପାଞ୍ଚଟି ସମ୍ବନ୍ଧ ରହିଛି ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ଏବଂ ମାଧୁର୍ଯ୍ୟ, ଏଇ ପାଞ୍ଚଟି ସମ୍ବନ୍ଧ ଆମେ ଦେଖିବା ଏ ଭୌତିକ ଜଗତରେ, କିନ୍ତୁ ପ୍ରକୃତରେ ଏ ଯୋଉ ସମ୍ବନ୍ଧ ରହିଛି ଏ ସମ୍ବନ୍ଧ ହେଉଛି ଅନିତ୍ୟ ସମ୍ବନ୍ଧ, ଏ ସମ୍ବନ୍ଧ ତୁଟି ଯାଉଛି ସବୁବେଳେ ପାଇଁ ରହୁଛି, କିନ୍ତୁ ଏ ଯୋଉ ପାଞ୍ଚଟି ସମ୍ବନ୍ଧ ଏ ପ୍ରକୃତ ସମ୍ବନ୍ଧ ହେଉଛି ଭଗବାନଙ୍କ ସହିତ ଏ ସମ୍ବନ୍ଧ ରହିଛି ପାଞ୍ଚଟି ସମ୍ବନ୍ଧ, ତେଣୁ ସବୁଠାରୁ ଶ୍ରେଷ୍ଠ ସମ୍ବନ୍ଧ ହେଉଛି ଏ ଯୋଉ ଉଜ୍ଜଳ ଯୋଉ ରହିଛି ଉଜ୍ଜଳ ରସ ଯାହାକି ଶୃଙ୍ଗାର ରସରେ ସେମାନେ ଭଗବାନଙ୍କ ସହିତ ସମ୍ବନ୍ଧିତ ହେଇକି ରହିଛନ୍ତି, ଶାନ୍ତ ରାଷ୍ଟ୍ର ସଖ୍ୟ ବାସ୍ତରେ ମାଧୁର୍ଯ୍ୟ ରହିଛି, ସେ ମାଧୁର୍ଯ୍ୟ ରସ ଗୋପୀମାନେ ଭଗବାନଙ୍କ ସହିତ ମାଧୁର୍ଯ୍ୟ ରସରେ ଗୋପୀ ଭଗବାନଙ୍କ ସହିତ ସମ୍ବନ୍ଧିତ ହେଇକି ରହିଛନ୍ତି, ତେଣୁ ଇଏ ସମ୍ବନ୍ଧ ହେଉଛି ସବୁଠାରୁ ଶ୍ରେଷ୍ଠ ସମ୍ବନ୍ଧ, ଶାନ୍ତ ରାଷ୍ଟ୍ର ସଖ୍ୟ ବାସ୍ତରେ ମାଧୁର୍ଯ୍ୟ ମାଧୁର୍ଯ୍ୟ ସମ୍ବନ୍ଧ ହେଉଛି ସବୁଠାରୁ ଶ୍ରେଷ୍ଠ ଭକ୍ତି ଯାହାକି ଭଗବାନ ସେଟା ପ୍ରଦାନ କରିବା ପାଇଁ ମହାପ୍ରଭୁ ଉପରେ ଆସି ସେଟାକୁ ଆମେ ପ୍ରଦାନ କରିଛନ୍ତି, କାରଣ ମହାପ୍ରଭୁଙ୍କ ପୂର୍ବରୁ ଏସବୁ ସମ୍ବନ୍ଧ ବିଷୟରେ କେହି ଜ୍ଞାନ ନଥିଲା, ତାଙ୍କର ସାଧାରଣତଃ ଯେଉଁ ଅଢ଼େଇଟି ରସ ରହିଛି ଶାନ୍ତ ରାସ୍ତ ଏବଂ ସମ୍ଭ୍ରମ ସଖ୍ୟ ଏଇ ଅଢ଼େଇଟି ରସରେ ସମସ୍ତେ ଭଗବାନଙ୍କ ସହିତ ସମ୍ବନ୍ଧିତ ହେଇକି ରହିଛନ୍ତି, ଆର ଉର୍ଦ୍ଧ୍ୱରେ ଆଉ କିଛି ସମ୍ବନ୍ଧ ଅଛି ବୋଲି ସେମାନେ ଜାଣିପାରୁନଥିଲେ, ସମ୍ଭ୍ରମ ସଖ୍ୟ ମାନେ ଯେମିତି ଅର୍ଜୁନ ଭଗବାନଙ୍କ ସହିତ ଯଦି ସଖ୍ୟ କରିଛନ୍ତି କିନ୍ତୁ ସେଇଟା ସମ୍ଭ୍ରମ ସଖ୍ୟ ସେଟା ବିଶ୍ରମ ସଖ୍ୟ ନୁହଁ, ଯେମିତି ଆମର ଭଗବାନଙ୍କ ବୃନ୍ଦାବନ ଲୀଳାରେ ଯେଉଁ ସୁବଳ ସୁଦାମା ଏମାନେ ସବୁ ଭଗବାନଙ୍କ ସହିତ ସମ୍ବନ୍ଧ ସଖ୍ୟ ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ହେଉଛି ବିଶ୍ରମ୍ଭ ସେଥିରେ କୌଣସି ସମ୍ଭ୍ରମତା ନାହିଁ, କିନ୍ତୁ ଅର୍ଜୁନ ଭଗବାନଙ୍କର ଯେତେବେଳେ ବିଶ୍ୱରୂପ ଦେଖିଲେ ସେତେବେଳେ ସେ କହୁଛନ୍ତି ଯେ ମୁଁ ଯେତେବେଳେ ତମକୁ ସଖା ହିସାବରେ ଡାକୁଛି ସଖେଇଛି ମତ୍ଵା ପ୍ରସଭଙ୍ଗ ରୂପ୍ତମ୍ ହେ କୃଷ୍ଣ ହେ ଯା ଦବ ହେ ସଖେଇଛି ଅଜାଣତା ମହି ମାନନ୍ତ ଭେଦମ୍ ତତ୍ କ୍ଷମୟେ ତମ୍ ଅହମ୍ ପ୍ରମେୟମ୍, ସେସବୁ କ୍ଷମା ପ୍ରାର୍ଥନା କରୁଛନ୍ତି, पिता पिता श्लोक धरातर समस्त पूज्य गुरु कल्याण पुत्र सखेव सख्यो प्रिया प्रिया हर्षदेव शुणु पिता जमी पुत्र को क्षमा कर सखा जमी तार सखा को क्षमा कर प्रिय तार प्रिया को क्षमा कर मोर जो तुम सब दोष पड़ी मुझे तुम सखा भी डाकुची बिहार सज्जा तन भोजन गला असमान प्रदर्शन करोटे सज्जा बेले बस तुमको तिरस्कार कर भोजन कला तुम सहित किसी असदव्यवहार करी से सब मत क्षमा प्रदान अर्जुन जो भगवान विश्व रूप देखते से भाई प्रार्थना कर महाप्रभु आसी आरोप जो रही विश्रम सख्य बात्सल्य सख्य एवं माधुर्य बात्सल्य रस एवं माधुर्य रस ये पांच रस को महाप्रभु प्रदान कर तेणु से कथा कह ब्रह्मा से कथा स्मरण कर गोपी मान जो लीला उद्दीपित स्मरण गजबध मधुना अर्तुर हरिस्थिति शिरो धन अनुगत धन तो मान हूँ कुबेर कुबेर हूँ देवता मान से कैशियर धन रक्षक धन धन रक्षक कोषाध्यक्ष तेनाली जो मैंने अनुगामी जमी शंखचूड़ शंखचूड़ राक्षस से कुबेर अनुगामी समस्त राक्षस मानकर असुर मानकर स्वभाव कौन ना से जिते धन पाइले संतुष्ट हे इदम मायालब्ध इदम प्राप्ति मनोरथम इदम अति तमपि मे भविष्य पुनर्धन भगवदीता सुखसभा कहती पाई से संतुष्ट रुंत इदम मायालब्ध मोर ये बर्तमान मुझे प्राप्त होदम अति तमपि मे पुणी ये सब धन मुझे प्राप्त होगी ये भाव सब प्लां प्रोजेक्ट सब चल से जी पाई से संतुष्ट हो पार तेना धन जो कुबेर तर अनुगामी ही रही था तेनाली भाव में जन कुबेर अनुगामी चक्रचूर राक्षस जेकि भगवान जो रासलीला सब होती से रासलीला देखिकी सी मतलब चाहूँ से गोपी मान सी मतलब रासलीला जो से गोपी मानक जाऊँ गोपी मान जबरदस्ती धरिकी नहीं चल जाऊँगी समय गोपी मैंने जो भगवान प्रार्थना कर भगवान से समय शंखचूड़ को धरिकी हत्या कर हतुर हरिचति शिव शिव मुंड को गंडी अलग कर दिए ये शंखचूड़ राक्षस तेनालीला ये हूँ रासलीला लीला प्रभात महाराज कथा प्रभात महाराज कहते जे ये सब जो जो अवतार मान विषय वर्णना कर तार कारण हूँ कौन ना जो आम जानवा ये प्रकृत में ये भगवान जे भगवान जे से जाए कि जड़े कह लक्ष लोक कहले भगवान बोली आम भगवान बोली ग्रहण करवा भगवान कहले साधु शास्त्र गुरु तीनो जिनस जो साधु मैंने रेकमेंड करेंगे से प्रकृत भगवान बोली शास्त्र में प्रमाण थी एवं गुरुदेव से कथा कहे आम जानवा से गुरु भगवान से भगवान का विभिन्न अवतार आम सुत गोसाई स्वर्ण का ऋषि छह प्रश्न पचारे गोटे प्रश्न हूँ अवतार विषय वर्णना करें ब्रह्मा नारद विभिन्न अवतार मान विषय वर्णना कर भगवान स्वयं भगवद गीतार निजर विश्व रूप दर्शन कर तार उद्देश्य हूँ जी भगवान बोली कहे से निजर विश्व रूप प्रदर्शन करेंगे से क्षमता रहा कथा जन भगवान भगवान ये सब लीला सब जो कर जो अलौकिक लीला सब प्रदर्शन करें मानव कर भगवान आम गत आलोचना गत रविवार आलोचना करमानंद प्रभुता कहते भगवान जो सात वर्ष रही से गोवर्धन जे कि सात कोशर विस्तार गोवर्धन सात दिन धरी बाम हाथ से धान कर बाम हाथ से धान कर साधारण लोक मैंने कहे ये सब हूँ कौन कल्पना ये गोटे आम सब अच्छे जन सब रचना कर भागवत को वर्णना कर सी कौन ना भाव वर्णना करमती भगवान मान कृष्ण से भगवान नुंति से टे अति मानस लीला अधिका टे शक्ति रही भगवान बोली से ग्रहण कर କାରଣ ଜଣେ ଯଦି ଭକ୍ତ ନ ହବ ସେ ଭଗବାନଙ୍କୁ ଜାଣିପାରିବ ନାହିଁ। ଏ ଭଗବାନଙ୍କ ସବୁ ଯୋଉ ଲୀଳା ରହିଛି ଏ ଲୀଳା କେବଳ ଭକ୍ତ ହିଁ ଆସ୍ୱାଦନ କରିପାରିବ, ଅନ୍ୟ କିଏ ଆସ୍ୱାଦନ କରିପାରିବ। ସେଥିପାଇଁ ଭଗବାନ ବାର ବାର ଭଗବତ ଗୀତାରେ ଏବଂ ସବୁ ଭାଗବତରେ ବିଭିନ୍ନ ଶାସ୍ତ୍ରରେ ବର୍ଣ୍ଣନା ସବୁ କରୁଛନ୍ତି ସେ କେବଳ ଭକ୍ତି ମାଧ୍ୟମରେ ହିଁ ମୁଁ ଗ୍ରାସ ହେଇପାରିବି। ଭଗବତରେ କାଳସଭାରେ ଭଗବାନ ଯେତେବେଳେ ତାଙ୍କର ବିଶ୍ୱରୂପ ଦେଖାଉଛନ୍ତି ସେତେବେଳେ ସେ କହୁଛନ୍ତି ମୁଁ ଜଣେ ବେଦ ପଢିକିରି ମୋତେ ଏସବୁ ଜାଣିପାରିବ ନାହିଁ, ବା ଜଣେ ତପସ୍ୟା କରି ମୋତେ ଏସବୁ ଜାଣିପାରିବ ନାହିଁ, ବା ଜଣେ ଦାନ କରି ବା ଅନ୍ୟାନ୍ୟ ଯୋଉ ଯୋଗାଭ୍ୟାସ ରହିଛି ସେସବୁ କରିକି ମୋତେ ସବୁ ଜାଣିପାରିବ ନାହିଁ। କେବଳ କେବଳ ଭକ୍ତି ମାଧ୍ୟମରେ ଭକ୍ତାଚରଣ୍ୟା ସତ୍ୟ ଅହମ୍ ଏବଂ ବିଦର୍ଜନ, ମୋତେ ତମେ ଯେଭଳି ଭାବରେ ଜାଣୁଛ ବର୍ତ୍ତମାନ ସେସବୁ କେବଳ ଭକ୍ତି ମାଧ୍ୟମରେ ତମେ ଜାଣିପାରିବ। ତେଣୁ ଯେଉଁମାନେ ଭକ୍ତି ଆଚରଣ କରୁନାହାନ୍ତି ସେମାନେ ଭଗବାନଙ୍କର ଏସବୁ ଲୀଳାକୁ ବୁଝିପାରିବେ ନାହିଁ। ଆମେ ଦେଖୁଛେ ବ୍ରହ୍ମା ଏବଂ ନାରଦ ଦୁଇ ଜଣ ହେଉଛନ୍ତି ମହାଜନ, ତେଣୁ ମହାଜନ ଯେଉଁ କଥା ତ ପନ୍ଥା, ମହାଜନ ମାନେ ଯେଉଁ ପନ୍ଥା ନିର୍ଦ୍ଧାରଣ କରିଯାଇଛନ୍ତି ସେଇ ପନ୍ଥାକୁ ହିଁ ଆମେ ଗ୍ରହଣ କରିବା କଥା। ତ ମହାଜନ ମାନଙ୍କ ପନ୍ଥାକୁ ଯଦି ଆମେ ଗ୍ରହଣ କରିବା ନାହିଁ ତାହେଲେ ସେ ପ୍ରକୃତ ଆମେ ପ୍ରକୃତ କେଉଁଟା ଠିକ୍ ସେଇଟା ଜାଣିପାରିବା ନାହିଁ। ସେଥିପାଇଁ ଯେତେବେଳେ ଆମର ଧର୍ମଭକ ପ୍ରଶ୍ନ ପଚାରିଛନ୍ତି ଯୁଧିଷ୍ଠିରଙ୍କୁ ପ୍ରଶ୍ନ ପଚାରିଛନ୍ତି, ଚାରୋଟି ପ୍ରଶ୍ନ ମହାଭାରତରେ ବର୍ଣ୍ଣନା କରାଯାଇଛି, ତାଦେହରେ ଗୋଟିଏ ପ୍ରଶ୍ନ ହେଉଛି କ'ଣ ପନ୍ଥା, ମାନେ କେଉଁଟା ପ୍ରକୃତ ଠିକ୍ ଜିନିଷ କେମିତି ଜାଣିବା। ଯୁଧିଷ୍ଠିର ମହାରାଜ ସେ ପ୍ରଶ୍ନ ଉତ୍ତରରେ କହିଛନ୍ତି ଯେ ତର୍କ ଅପ୍ରତିଷ୍ଠ ସୁଦୟ ବିଭିନ୍ନ ନାଥ ରୁଚି ମତଙ୍ଗ ଭିନ୍ନ ଧର୍ମସ ତତ୍ତ୍ୱ ନିହିତ ଗୁହାୟମ ମହାଜନ ଜୀବନ ବତସ୍ତ ପନ୍ଥା। ତର୍କରେ ଅପ୍ରତିଷ୍ଠ ତର୍କ ଦ୍ୱାରା ଆମେ ପ୍ରତିଷ୍ଠା କରିପାରିବାନି କିଏ ଭଗବାନ, ଯେମିତି ବିଭିନ୍ନ ପ୍ରକାର ତାର୍କିକ ଅଛନ୍ତି ଆମର ଚାରବାକ ଜଣେ ତାର୍କିକ ଥିଲେ, ତାଙ୍କର ତର୍କ ହେଉଛି କ'ଣ ନା ଯାବତ୍ ଯିବେ ସୁଖମ ଯିବେ ଋଣମ ଦୁଃଖ ଘୃତ ଯିବେ ଭସ୍ମୀଭୂତ ଦେହସ୍ଥ କୁତ ପୁନରାଗମନ ଭବେ। ସମସ୍ତେ ଆନନ୍ଦ ପାଇବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ସେ ଆନନ୍ଦ ଆମେ କେମିତି ପାଇବା ନା ଋଣମ କୃତ ଘୃତ ଯିବେ ଯାବତ୍ ଯିବେ ସୁଖମ ଯିବେ। ଆମେ ସୁଖ ପାଇବା ପାଇଁ ହେଲେ ଆମେ ଯୋଉ ଘିଅ ଦ୍ୱାରା ପ୍ରସ୍ତୁତ ଯୋଉ ବିଭିନ୍ନ ପ୍ରକାର ଆଜି ଆମର ରସବାବୁ ଆମର ଚେଷ୍ଟା କରୁଛନ୍ତି ବିଭିନ୍ନ ପ୍ରକାର ଖାଦ୍ୟ ସେ ପ୍ରସ୍ତୁତ କରୁଛନ୍ତି, ତେଣୁ ଏଇସବୁ ଖାଦ୍ୟ ଖାଇକି ଆମେ ଜଣେ ସୁଖରେ ବା ଆନନ୍ଦ ରହିପାରିବୁ। କିନ୍ତୁ ଯଦି ଜଣେ ପ୍ରଶ୍ନ ପଚାରିବ ତାହେଲେ ଆମ ପାଖରେ ଯଦି ପଇସା ନାହିଁ ତାହେଲେ ଆମେ କେମିତି ଏସବୁ ଖାଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଇପାରିବା ନା ଋଣଙ୍କୁ ଋଣ କରିକିରି ବ୍ୟାଙ୍କରୁ ଆମର ପ୍ରଭୁ ରହିଛନ୍ତି ବ୍ୟାଙ୍କ ଋଣ ଦେଉଥିଲେ ଋଣଙ୍କୁ ଉତ୍ତମ ଦେବେ, କିନ୍ତୁ ଜଣେ ପାଖରେ ଯଦି ଋଣ କେମିତି ଆମେ ଶୁଝିବା ନା ଭସ୍ମୀଭୂତ ଦେହ ଶରୀର ତ ଅନ୍ତିମରେ ଭସ୍ମୀଭୂତ ହେଇଯିବ ଆଉ କୃତମ ପୁନରାଗମନ ଆଉ କ'ଣ ସେ ଆସିଥିବ ଯେ ତାକୁ ଋଣ ଶୁଝିବ। ଏଇଭଳିଆ ବିଭିନ୍ନ ବିଭିନ୍ନ ତାର୍କିକ ମାନେ ବିଭିନ୍ନ ପ୍ରକାର ତର୍କ ଉପସ୍ଥାପନ କରନ୍ତି, ତେଣୁ ଜଣେ ତାର୍କିକ ଯିଏ ଆଉ ଜଣେ ତର୍କ ଠାରୁ ଟିକେ ଉନ୍ନତର ଅଛି ସିଏ ତା ନିଜକୁ ତର୍କ ମାଧ୍ୟମରେ ତାକୁ ପରାସ୍ତ କରିଦେବ। ତେଣୁ ତର୍କ ଦ୍ୱାରା ପ୍ରତିଷ୍ଠା ହେଇପାରିବ ନାହିଁ, ପ୍ରକୃତ କେଉଁଟା ପନ୍ଥା ସେଟା ପ୍ରତିଷ୍ଠା ହେଇପାରିବ ନାହିଁ। ତର୍କ ଅପ୍ରତିଷ୍ଠ ଶ୍ରୁତ ବିଭିନ୍ନ ଶ୍ରୁତି ବା ବେଦରେ ମଧ୍ୟ ବିଭିନ୍ନ ପ୍ରକାର କଥା ରହିଛି, ବେଦରେ କର୍ମକାଣ୍ଡ ଧାରା ରହିଛି, ଜ୍ଞାନକାଣ୍ଡ ଧାରା ରହିଛି, ଉପାସନା କାଣ୍ଡ ରହିଛି, ଏମିତି ତେଣୁ କେଉଁଟା ଆମେ ବେଦରେ କେଉଁଟା ଆମେ କ'ଣ କେଉଁଟା ଠିକ୍ ବା କେଉଁଟା ସର୍ବୋଚ୍ଚ ଜିନିଷ ସେଟା ଆମେ ଜାଣିପାରିବା ନାହିଁ। ଯେମିତି ତପନ ମିଶ୍ର ଯିଏକି ସମସ୍ତ ବେଦକୁ ସେ ଅଧ୍ୟୟନ କରିଛନ୍ତି କିନ୍ତୁ କେଉଁଟା ଶ୍ରେୟ ବା କେଉଁଟା ସାଧ୍ୟ ଏବଂ କ'ଣ କ'ଣ ସାଧନ ଏସବୁ ସେ ଜାଣିପାରୁନାହାନ୍ତି। ତେଣୁ ଚୈତନ୍ୟ ମହାପ୍ରଭୁ ଯେତେବେଳେ ବାଂଲାଦେଶ ଯାଇଛନ୍ତି ସେ ପାଠ ପଢାଇବା ପାଇଁ ସେ ସମୟରେ ତପନ ମିଶ୍ର ଗୋଟେ ସ୍ୱପ୍ନ ଦେଖିଲେ ରାତିରେ ଯେ ଆସନ୍ତାକାଲି ଯିଏ ଆସିବେ ଜଣେ ବ୍ରାହ୍ମଣ ଆସିବେ ତମେ ତାଙ୍କୁ ପଚାରିଛନ୍ତି ତାହେଲେ ସେ ତମର ପ୍ରଶ୍ନର ସମାଧାନ କରିପାରିବେ। ସେ ଜାଣିପାରୁନାହାନ୍ତି, ସମସ୍ତେ ବେଦ ଅଧ୍ୟୟନ କରିଛନ୍ତି କିନ୍ତୁ ବେଦର ଶ୍ରେୟ ଜିନିଷଟା କ'ଣ ସେ ଜାଣିପାରୁନାହାନ୍ତି। ସେଥିପାଇଁ ସୌନକାଦି ଋଷିମାନେ ମଧ୍ୟ ତାଙ୍କର ପ୍ରଥମ ପ୍ରଶ୍ନ ହେଉଛି ସେଇଟା ଶ୍ରେୟଟା କ'ଣ ଆମକୁ କୁହନ୍ତୁ, ଏଇ ସମସ୍ତ ଶାସ୍ତ୍ରରେ ସବୁ କଥା ରହିଛି କିନ୍ତୁ ତା ଦେହରୁ କେଉଁଟା ଶ୍ରେୟ ଆମକୁ ସେଇଟା ଆମକୁ ସଂକ୍ଷେପରେ କୁହନ୍ତୁ ଶ୍ରେୟ ଜିନିଷଟା କାହିଁକି ସଂକ୍ଷେପରେ କୁହନ୍ତୁ ନା ରାୟଣାର ପାଶ ସଭ୍ୟ କଳାବାସୀ ଯୋଗେଦନା ମନ୍ଦା ସୁମନ୍ଦ ମତେ ମନ୍ଦ ଭାଗ୍ୟ ଏହି ପ୍ରତ୍ୟତା ସମସ୍ତଙ୍କର ବର୍ତ୍ତମାନ କଳିଯୁଗରେ ଆୟୁଷ ହେଉଛି କମ୍, ରାୟଣ ଅଳ୍ପାୟୁଷ ସଭ୍ୟ ଏବଂ ଯଦି ବା କେତେ ଜଣଙ୍କର ଆୟୁଷ ଯଦି ଅଧିକା ଅଛି କିନ୍ତୁ ମନ୍ଦା ସେମାନେ ଏଇ ଭଗବାନ ବିଷୟରେ ଜାଣିବା ପାଇଁ ତାଙ୍କର ଆଳସ୍ୟ ବା ତାଙ୍କର କୌଣସି ଆଗ୍ରହ ନାହିଁ ଏବଂ ଯଦି ବା କେତେ ଜଣଙ୍କର ଆଗ୍ରହ ରହିଛି ସେମାନେ ମନ୍ଦ ମତେ ତାଙ୍କର ବୁଦ୍ଧି ମଧ୍ୟ ଏତେ ଉନ୍ନତ ନୁହଁ, ବୁଦ୍ଧି ମଧ୍ୟ ବହୁତ ମାନେ ମନ୍ଦ ବୁଦ୍ଧି ଏବଂ ଯଦି ବା କେତେ ଜଣଙ୍କର ବୁଦ୍ଧି ବହୁତ ଉନ୍ନତ ଅଛି କିନ୍ତୁ ମନ୍ଦ ଭାଗ୍ୟ
ପ୍ରକୃତ ସେମାନେ ପ୍ରକୃତ ଯେଉଁଛନ୍ତି କୁହାଯାଇଛି ବହୁ ବ୍ରହ୍ମାଣ୍ଡ ଭ୍ରମିତ କ'ଣ ଭାଗ୍ୟବାନ ଜୀବ, ଯେଉଁମାନେ ଭାଗ୍ୟବାନ ସେମାନେ ଗୁରୁ କୃଷ୍ଣଙ୍କର ପ୍ରସାଦରୁ ଭକ୍ତିଲତା ବିଜେ ପ୍ରାପ୍ତ ହୁଅନ୍ତି, କିନ୍ତୁ ଯେଉଁମାନଙ୍କର ଭାଗ୍ୟହୀନ ସେମାନେ ଏସବୁ ପ୍ରାପ୍ତ ହେଇପାରିବେ ନାହିଁ, ମନ୍ଦ ଭାଗ୍ୟ ସେଥିପାଇଁ କହୁଛି। ଏବଂ ଯେଉଁମାନେ ବା ଭଲ ଠିକ ଭାବରେ ଭାଗ୍ୟବାନ ବ୍ୟକ୍ତି ସେମାନେ ପ୍ରକୃତ ଗୁରୁଙ୍କର ସନ୍ଧାନ ପାଇଛନ୍ତି, ଗୁରୁକୃଷ୍ଣଙ୍କର ସନ୍ଧାନ କୃପାରୁ ସେ ଭକ୍ତିଲତା ବିଜେ ପ୍ରାପ୍ତ ହେଇଛନ୍ତି, କିନ୍ତୁ ଉପଯୁକ୍ତା ବିଭିନ୍ନ ପ୍ରକାର ଅସୁବିଧା ରହିଛି। ଯେମିତି ଆମ ଲଜ୍ଜାନାଥ ପ୍ରଭୁ ଯଦିଓ ସେ ଚାହୁଁଛନ୍ତି ଆମର ଏତେ ଯୋଗ ଦେବା ପାଇଁ, କିନ୍ତୁ ସେ ଯୋଗ ଦେଇପାରୁନାହାନ୍ତି, ତାଙ୍କର ବିଭିନ୍ନ ପ୍ରକାର ଅସୁବିଧା ସବୁ ରହିଛି। ତେଣୁ ଇଏ ହେଉଛି କଳିଯୁଗର ଅବସ୍ଥା। ତେଣୁକରି ସେ କହୁଛନ୍ତି ଆମକୁ ସେ ଜିନିଷଟା କୁହନ୍ତୁ, ତେଣୁ ସେ ଜିନିଷଟା ତପନ ମିଶ୍ର ମଧ୍ୟ ଜାଣିପାରୁନଥିଲେ ସେ ଜିନିଷଟା କୋଉଟା। ତେଣୁ ମହାପ୍ରଭୁ ତାଙ୍କୁ ତା ପରଦିନ ଯେତେବେଳେ ସେ ଆସି ତାଙ୍କୁ ମହାପ୍ରଭୁଙ୍କର ଶରଣ ଯାଇଛନ୍ତି, ମହାପ୍ରଭୁ ତାଙ୍କୁ ସେଟା କହିଛି ଯେ ଶ୍ରେୟ ଜିନିଷ ହେଉଛି ଭଗବାନଙ୍କର ନାମ ହେଉଛି ଶ୍ରେୟ। ସେଥିପାଇଁ ଭାଗବତର ଅନ୍ତିମରେ ସେ କଥା କୁହାଯାଉଛି, ନାମ ସଂକୀର୍ତ୍ତନ ସର୍ବ ପାପ ପ୍ରଣାଶନ ପ୍ରଣାମ ଦୁଃଖ ଶ୍ରବଣ ତଂ ନମାମି ହରିଙ୍କର ଅନ୍ତିମ ଶ୍ଳୋକ ହେଉଛି। ନାମ ସଂକୀର୍ତ୍ତନରେ ମହାପ୍ର ସୁତ ଗୋସ୍ୱାମୀ ସେଇ ନାମ ସଂକୀର୍ତ୍ତନରେ ଭାଗବତଙ୍କୁ ସମାପ୍ତ କରିଛନ୍ତି ବା ବିଶ୍ରାମ ଦେଇଛନ୍ତି। ତେଣୁ ଏଇ କଥା ଯେତେବେଳେ ମହାପ୍ରଭୁ କହିଲେ ତପନ ମିଶ୍ରଙ୍କୁ କହିଲେ ଇଏ ହେଉଛି ସାର ଜିନିଷ, ଏଇ ନାମଟାକୁ ସବୁବେଳେ ଗ୍ରହଣ କର ଏବଂ ତମେ ବୃନ୍ଦାବନ ଯାଇକି ସେଠି ବାରଣାସୀ ଯାଇକି ସେଠି ଅବସ୍ଥାନ କର। ତେଣୁ ତାପରେ ସେ ବାରଣାସୀ ବା କାଶୀ, କାଶୀର ପୁରୁଣା ନାଁଟା ହେଉଛି କାଶୀ, ସେଠି ଯାଇକି ସେ ଅବସ୍ଥାନ କରିଛନ୍ତି ଏବଂ ତାପରେ ଯେତେବେଳେ ମହାପ୍ରଭୁ ଯାଇଛନ୍ତି ବୃନ୍ଦାବନ ସେଇଠି ତାଙ୍କର ଦେଖା ହେଇଛି ଏବଂ ସେଇଠି ତାଙ୍କର ସବୁ ଆସିଛନ୍ତି। ତେଣୁ ଇଏ ଯୋଉ ବେଦର ଯୋଉ ସାର ଜିନିଷଟା ସେ ଜିନିଷ ସେମାନେ ଜାଣିପାରିବେ ନାହିଁ। ନାସା ଋଷି ଯଶ ହଁ ଶ୍ରୁତି ବିଭିନ୍ନ ବିଭିନ୍ନ ପ୍ରକାର ଶ୍ରୁତି ବିଭିନ୍ନ ପ୍ରକାର କଥା କୁହାଯାଉଛି ଏବଂ ନାସା ଋଷି ଯଶ ମତଙ୍ଗ ଭିନ୍ନ ଜଣକୁ ଋଷି କୁହାଯିବ ନାହିଁ ଯଦି ତାଙ୍କର ମତ ଅନ୍ୟ ଜଣେ ଋଷିଙ୍କ ଠାରୁ ଭିନ୍ନ ନ ହେଲା ତାହେଲେ ତାଙ୍କୁ ଋଷି ପଦବାଚ୍ୟ କରାଯିବ ନାହିଁ। ନାସା ଋଷି ଯଶ ମତଙ୍ଗ ଭିନ୍ନ ତେଣୁ ମହାଜନ ଜୈନ ଗଥ ସ ପନ୍ଥା, ମହାଜନ ମାନେ ଯେଉଁ ପନ୍ଥା ନିର୍ଦ୍ଧାରଣ କରିଯାଇଛନ୍ତି ସେଇଟା ହେଉଛି ପ୍ରକୃତ ପନ୍ଥା। କେତେ ଜଣ କୁହନ୍ତି ନା ଯତ ମତ ତତ ପଥ, ଯିଏ ଯାହା କହିଲା ସେଇଟା ଠିକ, କିନ୍ତୁ ସେଇଟା ଆମର ଶାସ୍ତ୍ରରେ ସେଇଟା କୁହାଯାଉନି। ଶାସ୍ତ୍ରରେ କୁହାଯାଉଛି ମହାଜନ ଜେନ ଗତସ୍ଥ ପନ୍ଥା, ମହାଜନ ମାନେ ଯେଉଁ ପନ୍ଥା ନିର୍ଦ୍ଧାରଣ କରିଯାଇଛନ୍ତି ସେଇଟା ହିଁ ପ୍ରକୃତ ପନ୍ଥା ଏବଂ ମହାଜନ ମାନେ ଅଲଗା ଅଲଗା ପନ୍ଥା କହିନାହାନ୍ତି। ସମସ୍ତ ଆମର ଯେଉଁ ଦ୍ୱାଦଶ ମହାଜନ ଅଛନ୍ତି ସ୍ୱୟମ୍ଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟାସ କି ବୟମ ଦ୍ୱାଦଶ ଏଇଠି ବିଜାନିମ ବଳି ଧର୍ମଂ ଭାଗବତାନ ଭଟ୍ଟା ଭୂୟଂ ଦୁର୍ବୋଧ୍ୟଂ ବିଶୁଦ୍ଧମ ଯଜ୍ଞାତ ଅମୃତମ ଅସ୍ମୃତେ। ଯେଉଁ ସେମାନେ ବାର ଜଣ ମହାଜନ ସେ ଗୋଟିଏ କଥା ହିଁ କହିଛନ୍ତି ଯେ ଈଶ୍ୱର ପରମ କୃଷ୍ଣ ଯଥାତରୋର୍ମୂଳ ନିଚେଚନୀନ ତୃପ୍ୟନ୍ତି ତତ୍କନ୍ଦ ଭୁଜୋପଶାଖା ପ୍ରାଣୋପହରାଚ୍ଛେଦେନ୍ଦ୍ରିୟାଣ ତଥୈବ ସର୍ବାହରଣମଚ୍ୟୁତେଜ୍ୟ। ଯେମିତି ଗଛ ମୂଳରେ ପାଣି ଦେଲେ ଗଛର ସମସ୍ତ କିଛି ଅଙ୍ଗ ପ୍ରତ୍ୟଙ୍ଗ ଯାହା ଶାଖା ପ୍ରଶାଖା ସବୁ କିଛି ପାଣି ଥାଏ, ଅଲଗା ଅଲଗା ପାଣି ଦେବାର କିଛି ଦେବାର ଆବଶ୍ୟକତା ନାହିଁ, କିନ୍ତୁ ଅଲଗା ଅଲଗା ପାଣି ଦେଲେ ମଧ୍ୟ ସେ ଗଛରେ କିଛି କ୍ଷତି ହେବ ନାହିଁ। ସେଥିପାଇଁ ଆଉ ଗୋଟେ ଉଦାହରଣ ଦିଆହେଉଛି ପ୍ରାଣ ପହରାଛ ଯେତେ ଇନ୍ଦ୍ରିୟାଣ ପ୍ରାଣ ଆମେ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛେ ସେସବୁ ଖାଦ୍ୟ ସବୁ ଆମ ପାକସ୍ଥଳକୁ ଯାଉଛି, ତେଣୁ ସେଇ ପାକସ୍ଥଳକୁ ଯେତେବେଳେ ଖାଦ୍ୟଟା ଯାଉଛି ସେ ଆମ ଶରୀର ସମସ୍ତ କିଛି ଖାଦ୍ୟ ପ୍ରାପ୍ତ ହେଉଛନ୍ତି। କିନ୍ତୁ ଯଦି ଆମେ ଖାଦ୍ୟ ଆମେ ପାକସ୍ଥଳକୁ ନ ଦେଇକି ଯଦି ଆମେ ଆଖିକି ଦେବା ବା କାନକୁ ଦେବା ତାହେଲେ ସେମାନେ ତ ଖାଦ୍ୟ ପାଇପାରିବେନି, ବରଂ ସେ ଆଖିଟି ନଷ୍ଟ ହେଇଯିବ ବା କାନଟି ନଷ୍ଟ ହେଇଯିବ। ତେଣୁ ଭଗବାନଙ୍କ ସ୍ମରଣରେ ଗଲେ ହିଁ ସମସ୍ତେ କିଛି ଯେତେ ଯାହା ଅଛନ୍ତି ସମସ୍ତେ କିଛି ତୃପ୍ତି ପାଇପାରିବେ। ତେଣୁ ଏଇ କଥା ସମସ୍ତ ମହାଜନମାନେ ସେ କଥା କହୁଛନ୍ତି, ଗୋଟିଏ କଥା ହିଁ କହିଛନ୍ତି ଭଗବାନ ଏତେ ସୁତ ଗୋସ୍ୱାମୀ ଯେଉଁ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ବିଭିନ୍ନ ଅବତାରମାନଙ୍କ ବିଷୟରେ ଚବିଶଟି ଅବତାର ବିଷୟରେ ବର୍ଣ୍ଣନା କରୁଛନ୍ତି ଏବଂ ଅନ୍ତିମରେ କହୁଛନ୍ତି ଏତେ ଚାନ୍ସ କଳାପୁଷ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଇନ୍ଦ୍ରାଳି ବ୍ୟାକୁଳ ଲୋକ ଗୋଡ଼ାଇନ୍ତି ଯୁଗେ ଯୁଗେ। ଯେତେ ସବୁ ଏସବୁ ଅବତାର ଅଛନ୍ତି କିଏ ଭଗବାନଙ୍କର ଅଂଶ ଆଉ ଭଗବାନ ସ୍ୱୟଂ ଯେତିକି ସବୁ ଅବତାର ବିଷୟ ବର୍ଣ୍ଣନା କରି କୃଷ୍ଣ ହେଉଛନ୍ତି ମୂଳ ଭଗବାନ, ତେଣୁ ସମସ୍ତ ମହାଜନ ମାନେ ଗୋଟିଏ କଥା କହିଛନ୍ତି ଯେ କୃଷ୍ଣ ହେଉଛନ୍ତି ମୂଳ ଭଗବାନ ଏବଂ ଆମର ତାଙ୍କର ଶରଣରେ ଯିବା ହିଁ ପ୍ରକୃତ ଜୀବର ପ୍ରକୃତ କର୍ତ୍ତବ୍ୟ ହେଉଛି ସେଇଟା। ତେଣୁ ଇଏ ହେଉଛି ସେଥିପାଇଁ ଜିନିଷ ମାନସିକ କହୁଛନ୍ତି ଯେ ମହାଜନ ଜେନ ଗତ ପନ୍ଥା, ମହାଜନ ମାନେ ଯେଉଁ ପନ୍ଥା ନିର୍ଦ୍ଧାରଣ କରିଯାଇଛନ୍ତି ସିଏ ହେଉଛି ପ୍ରକୃତ ପନ୍ଥା। ତେଣୁ ଏଠି ବ୍ରହ୍ମା ନାରଦଙ୍କୁ ବିଭିନ୍ନ ଅବତାର ବିଷୟ ବର୍ଣ୍ଣନା କରି ଅନ୍ତିମରେ ଭଗବାନ କୃଷ୍ଣଙ୍କର ଅବତାର ଯେଉଁ ବର୍ଣ୍ଣନା କରୁଛନ୍ତି ସେତେବେଳେ ସେ କହୁଛନ୍ତି ଯେ ଭଗବାନ କୃଷ୍ଣ ହେଉଛନ୍ତି ମୂଳ ଭଗବାନ। ଜୟ ଶ୍ରୀମଦ୍ ଭାଗବତମ୍ କି
ଜୟ,
ଶ୍ରୀ ଗୋପାଳ ମହାରାଜ କି
ଜୟ,
ଶ୍ରୀ ଗୁରୁଦେବ କି
ଜୟ,
ଅନନ୍ତ କୋଟି ବୈଷ୍ଣବ କି
ଜୟ,
ସାଇ ଗୋତମାନନ୍ଦ
ହରି ହରି ବୋଲ,
ଜୟ ଗୋପାଳ ସରସ୍ୱତୀ କି
ଜୟ,
ଗୋପାଳ ମହାରାଜ କି
ଜୟ।